ନମସ୍କାର, ଆରମ୍ଭ କରୁଛୁ ଆମର ବାଇବଲ ଅଧ୍ୟୟନର କାର୍ଯ୍ୟକ୍ରମ ପଥ ପ୍ରଦର୍ଶିକା। ପବିତ୍ର ବାଇବଲ କହେ, ହେ ପରିଶ୍ରାନ୍ତ ଭାରଗ୍ରସ୍ତ ଲୋକ ସମସ୍ତେ ମୋ ନିକଟକୁ ଆସ, ମୁଁ ତୁମମାନଙ୍କୁ ବିଶ୍ରାମ ଦେବି। ଆସନ୍ତୁ ସେହି ଜୀବନଦାତାଙ୍କର ପରିଚୟ ପାଇ ଜୀବନରେ ବାସ୍ତବ ଶାନ୍ତି ଓ ମୁକ୍ତି ପାଇବା ନିମନ୍ତେ ଶୁଣିବା ବେତାର କାର୍ଯ୍ୟକ୍ରମ ପଥ ପ୍ରଦର୍ଶିକା।
ପ୍ରିୟ ଶ୍ରୋତାବନ୍ଧୁ, ଆଜିର ଏହି ଶୁଭ ଅବସରରେ ଆମମାନଙ୍କର ସୃଷ୍ଟିକର୍ତ୍ତା ତଥା ଉଦ୍ଧାରକର୍ତ୍ତା ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କ ବହୁମୂଲ୍ୟ ନାମରେ ଶୁଭେଚ୍ଛା ଜଣାଏ। ଆଜିର ଏହି ପଥ ପ୍ରଦର୍ଶିକା କାର୍ଯ୍ୟକ୍ରମକୁ ଆପଣଙ୍କୁ ସ୍ୱାଗତ ଜଣାଏ। ଆପଣଙ୍କର ସହଯୋଗ ତଥା ମତାମତ ନିମନ୍ତେ ବିଶେଷ ଧନ୍ୟବାଦ। ଆପଣ ଏହି କାର୍ଯ୍ୟକ୍ରମର ଜଣେ ନିୟମିତ ଶ୍ରୋତା ଜଣେ ବିଶେଷ ଖୁସି। ଆଉ ବିଶେଷରେ ଆପଣ ଆମର ଏହି ପ୍ରଶ୍ନୋତ୍ତର କାର୍ଯ୍ୟକ୍ରମରେ ଯୋଗ ଦେଇ ଆସୁଥିବାର ଜାଣି ଆମେ ବିଶେଷ ଆନନ୍ଦିତ। ପ୍ରଭୁ ଆପଣଙ୍କୁ ଆଶୀର୍ବାଦ କରନ୍ତୁ, ଆପଣଙ୍କର ମନସ୍କାମନା ପୂର୍ଣ୍ଣ କରନ୍ତୁ ଓ ଆପଣଙ୍କୁ ଆତ୍ମିକ ଜୀବନରେ ବର୍ଦ୍ଧିଷ୍ଣୁ କରାନ୍ତୁ। ଆପଣଙ୍କର ପ୍ରାର୍ଥନାର ଅନୁରୋଧ ରକ୍ଷା କରି ଆମେ ଆପଣଙ୍କ ନିମନ୍ତେ ମଧ୍ୟ ପ୍ରାର୍ଥନା କରୁଅଛୁ। ଆସନ୍ତୁ ପ୍ରଭୁଙ୍କର ବାକ୍ୟ ମଧ୍ୟକୁ ଯିବା ପୂର୍ବରୁ ସଂକ୍ଷେପରେ ପ୍ରାର୍ଥନା କରିବା। ପ୍ରିୟ ପବିତ୍ର ପ୍ରଭୁ, ତୁମର ପବିତ୍ର ନାମର ଧନ୍ୟବାଦ କରୁଅଛୁ ଯେ ତୁମେ ଆମମାନଙ୍କୁ ଜୀବିତମାନଙ୍କ ମଧ୍ୟରେ ନାମସ୍ଥାନ ଦେଇଛ। ତୁମର ଜୀବନ୍ତ ବାକ୍ୟ ଅଧ୍ୟୟନ କରିବା ପାଇଁ ଆମମାନଙ୍କୁ ସୁଯୋଗ ଦେଇଛ। ତୁମର ବାକ୍ୟ ମଧ୍ୟ ଦେଇ ପ୍ରଭୁ ତୁମେ ଆମମାନଙ୍କ ସହିତ କଥା କୁହ। ପ୍ରତ୍ୟେକଙ୍କୁ ପ୍ରଭୁ ତୁମର ସେହି ଶାନ୍ତି, ସାନ୍ତ୍ୱନା ଏବଂ ଭରସାରେ ପ୍ରଭୁ ତୁମେ ଆବରି ରଖ। ପ୍ରତ୍ୟେକ ଶ୍ରୋତାବନ୍ଧୁମାନଙ୍କୁ ତୁମେ ଆଶୀର୍ବାଦ କର। ଏହି ସମସ୍ତ ପ୍ରାର୍ଥନା ପ୍ରିୟ ପ୍ରଭୁ ଯୀଶୁଙ୍କ ନାମରେ ମାଗୁଅଛୁ, ଆମେନ୍। ଆସନ୍ତୁ ବର୍ତ୍ତମାନ ଆମେ ପ୍ରଭୁଙ୍କର ବାକ୍ୟ ମଧ୍ୟକୁ ଯିବା। ଆଜି ଆମେ ଦ୍ୱିତୀୟ କରନ୍ଥୀୟ ପତ୍ରର ଚାରି ପର୍ବର ପାଞ୍ଚ ପଦରୁ ଆରମ୍ଭ କରି ଅଠର ପଦ ପର୍ଯ୍ୟନ୍ତ ଅଧ୍ୟୟନ କରିବା ନିମନ୍ତେ ଯିବା। ତେବେ ଏଠାରେ ମୁଁ ଆପଣଙ୍କୁ ସ୍ମରଣ କରାଇଦିଏ ଯେ ଗତ ପାଠରେ ଆମେ ଦେଖିଥିଲୁ ଖ୍ରୀଷ୍ଟଙ୍କ ନିମନ୍ତେ ପ୍ରଚାର କାର୍ଯ୍ୟରେ ତାଡ଼ନା ଭୋଗ କରିବାରେ ଈଶ୍ୱରଙ୍କର ସାନ୍ତ୍ୱନା। ଆଉ ଆଜି ମଧ୍ୟ ଆମେ ତହିଁର କ୍ରମଶଃ ଅଧ୍ୟୟନ କରି ଆଲୋଚନା କରିବା ନିମନ୍ତେ ଯିବା। ବର୍ତ୍ତମାନ ଆମେ ଚାରିପର୍ବର ପାଞ୍ଚ ପଦଟିକୁ ଅଧ୍ୟୟନ କରିବା। ଦେଖନ୍ତୁ ଲେଖା ଅଛି, କାରଣ ଆମ୍ଭେମାନେ ଆପଣା ଆପଣାକୁ ପ୍ରଚାର କରୁନାହୁଁ, ମାତ୍ର ଖ୍ରୀଷ୍ଟ ଯୀଶୁ ଯେ ପ୍ରଭୁ, ପୁଣି ଯୀଶୁଙ୍କ ସକାଶେ ଆମ୍ଭେମାନେ ଯେ ତୁମମାନଙ୍କର ସେବକ, ଏହା ପ୍ରଚାର କରୁ। ପାଉଲ କହନ୍ତି, ଆମ୍ଭେମାନେ ଖ୍ରୀଷ୍ଟ ଯୀଶୁ ଯେ ପ୍ରଭୁ ତାହା ପ୍ରଚାର କରୁ, ଓ ଆମ୍ଭେମାନେ ଆପଣା ଆପଣାକୁ ପ୍ରଚାର ନ କରି ଯୀଶୁଙ୍କ ସକାଶେ ଆମ୍ଭେମାନେ ଯେ ତୁମମାନଙ୍କର ସେବକ ତାହା ପ୍ରଚାର କରୁ। ପାଉଲ ଏଠାରେ କହିବାକୁ ଚାହାନ୍ତି ଯେ ସେ ଲୋକମାନଙ୍କ ନିକଟରେ ନିଜକୁ ପ୍ରଚାର ନ କରି ଖ୍ରୀଷ୍ଟଙ୍କୁ ପ୍ରଚାର କରନ୍ତି, ଯେପରି ସେ ସେମାନଙ୍କୁ ଖ୍ରୀଷ୍ଟଙ୍କ ନିମନ୍ତେ ଲାଭ କରିପାରନ୍ତି। ଆଜି ଆମ୍ଭେମାନେ ମଧ୍ୟ ସେହିପରି ନିଜକୁ ପ୍ରଚାର ନ କରି, ନିଜକୁ ପ୍ରତିଷ୍ଠିତ ନ କରାଇ ବା ନିଜର ପଦପଦବୀକୁ ମୁଖ୍ୟ ସ୍ଥାନ ନ ଦେଇ ଖ୍ରୀଷ୍ଟଙ୍କୁ ଆମମାନଙ୍କର ପ୍ରଚାରରେ ମୁଖ୍ୟ ସ୍ଥାନ ଦେଇ ତାହାଙ୍କୁ ଉଚ୍ଚୀକୃତ ତଥା ମହିମାନ୍ୱିତ ଓ ପ୍ରଶଂସିତ କରିବା ନିମନ୍ତେ ଚେଷ୍ଟା କରୁ। ମାତ୍ର ପାଉଲ କହନ୍ତି, ଏସବୁ ସତ୍ୟ ମଧ୍ୟ ଏହି ଜଗତପତି ସେମାନଙ୍କ ଚକ୍ଷୁକୁ ଅନ୍ଧ କରିଅଛି ଓ ଈଶ୍ୱରଙ୍କ ବାକ୍ୟର ପ୍ରତିରୋଧ କରୁଅଛି, ଯେପରି ସେମାନେ ଆଲୋକର ସନ୍ଧାନ ନ ପାଆନ୍ତି। ଆପଣ ଦେଖନ୍ତୁ, ଆଜି ଯଦି କେହି ଈଶ୍ୱରଙ୍କ ବାକ୍ୟ ପ୍ରତି ଶିଥିଳଚିତ ହୁଏ ବା ଖ୍ରୀଷ୍ଟଙ୍କୁ ଅଗ୍ରାହ୍ୟ କରେ, ତାହେଲେ ସେ ଶୟତାନର କବଳରେ ଅଛି ଓ ଶୟତାନ ତାହାର ଆତ୍ମିକ ଚକ୍ଷୁକୁ ଅନ୍ଧ କରିଦେଇଅଛି। କିନ୍ତୁ ଆଜି ଆମମାନେ ଈଶ୍ୱରଙ୍କ ବାକ୍ୟ ଶୁଣି କ'ଣ କରୁଅଛୁ? ଆମେ କ'ଣ ଖ୍ରୀଷ୍ଟଙ୍କଠାରେ ବିଶ୍ୱାସ କରୁଅଛୁ? ଆମେ କ'ଣ ଈଶ୍ୱରଙ୍କ ବାକ୍ୟକୁ ଗ୍ରହଣ କରୁଅଛୁ? ଯଦି ନାହିଁ, ତାହେଲେ ଆମେମାନେ ଶୟତାନର ବନ୍ଧନରେ ଅଛୁ। ଯଦି ସେପରି ହୋଇଥାଏ, ତାହେଲେ ସୁଯୋଗ ଥାଉଁ ତାହାର ବନ୍ଧନରୁ ମୁକୁଳିବା ନିମନ୍ତେ ଚେଷ୍ଟା କରୁ ଓ ସୁସମାଚାରରେ ବିଶ୍ୱାସ କରୁ। ଦେଖନ୍ତୁ ଚାରିପର୍ବର ଛଅ ପଦରେ ଏପରି ଲେଖା ଅଛି, ଯେଣୁ ଅନ୍ଧକାରରୁ ଦୀପ୍ତି ପ୍ରକାଶ ପାଉ ବୋଲି ଆଜ୍ଞା ଦେଇଥିଲେ ଯେଉଁ ଈଶ୍ୱର, ସେ ଖ୍ରୀଷ୍ଟଙ୍କ ମୁଖରେ ପ୍ରକାଶିତ ଈଶ୍ୱରଙ୍କ ଗୌରବମୟ ଜ୍ଞାନର ଆଲୋକ ଦେଖାଇବା ନିମନ୍ତେ ଆମ୍ଭମାନଙ୍କ ହୃଦୟରେ ଆଲୋକ ପ୍ରକାଶ କରିଅଛନ୍ତି। ପାଉଲ ଏଠାରେ କହିବାକୁ ଚାହାନ୍ତି, ଯେଉଁ ଈଶ୍ୱର ଅନ୍ଧକାରରୁ ଦୀପ୍ତିକୁ ଭିନ୍ନ କଲେ, ସେ ମଧ୍ୟ ଆମ୍ଭମାନଙ୍କ ହୃଦୟ ମଧ୍ୟରୁ ଅନ୍ଧକାର ଦୂର କରି ଖ୍ରୀଷ୍ଟଙ୍କର ସେହି ଗୌରବମୟ ଜ୍ୟୋତିକୁ ଆମମାନଙ୍କ ହୃଦୟରେ ପ୍ରକାଶ କରନ୍ତି। କାରଣ ଈଶ୍ୱରଙ୍କ ଆତ୍ମା ଯେପରି ଜଳ ମଧ୍ୟରେ ବ୍ୟାପ୍ତ ଥିଲେ, ସେହିପରି ଈଶ୍ୱରଙ୍କ ଆତ୍ମା ଏକ ଆତ୍ମା ଉପରେ ବ୍ୟାପ୍ତ ହୋଇଥାନ୍ତି। ସେ ଆମମାନଙ୍କ ହୃଦୟରେ ସେହି ହୃଦ୍ବୋଧ ଜାତ କରାନ୍ତି ଓ ଏକ ପରିବର୍ତ୍ତନ ଆଣିଦିଅନ୍ତି, ଓ ଏହାପରେ ସେ ଆମମାନଙ୍କୁ ଏକ ନୂତନ ଜୀବନ ଦାନ କରନ୍ତି, ଯାହାକି ଆତ୍ମିକ ଜୀବନରେ ପୁନର୍ଜନ୍ମ ପ୍ରାପ୍ତ ହେବାର ବିଷୟକୁ ପ୍ରକାଶ କରେ ବା ଆତ୍ମିକ ଜୀବନରେ ନୂତନୀକୃତ ହେବାର ବିଷୟକୁ ପ୍ରକାଶ କରେ। ଏହାପରେ ଖ୍ରୀଷ୍ଟଙ୍କର ସେହି ଗୌରବମୟ ସୁସମାଚାରର ଆଲୋକ, ଯାହାକି ଈଶ୍ୱରଙ୍କର ପ୍ରତିମୂର୍ତ୍ତି, ତାହା ହୃଦୟ ମଧ୍ୟରେ ପ୍ରକାଶିତ ହୁଏ, ଯଦ୍ୱାରା ଆମେ ତାହାଙ୍କ ପ୍ରତି ଦୃଷ୍ଟିପାତ କରିପାରୁ। ଆମ୍ଭେମାନେ ତାହାଙ୍କ ପ୍ରତି ଦୃଷ୍ଟିପାତ କରିବା ଓ ତାହାଙ୍କର ଉପସ୍ଥିତି ତଥା ସାନ୍ନିଧ୍ୟ ଲାଭ କରିବା ନିତାନ୍ତ ଆବଶ୍ୟକ। ଏହାପରେ ଚାରିପର୍ବର ସାତ ପଦରେ ଲେଖା ଅଛି, ମାତ୍ର ମହାଶକ୍ତି ଯେ ଈଶ୍ୱରଙ୍କର, ପୁଣି ତାହା ଯେ ଆମମାନଙ୍କଠାରୁ ଉତ୍ପନ୍ନ ନୁହେଁ, ଏହା ଯେପରି ପ୍ରକାଶ ପାଏ, ଏଥିନିମନ୍ତେ ଆମ୍ଭେମାନେ ଏହି ଧନ ମୃତ୍ତିକା ପାତ୍ରରେ ପାଇଅଛୁ। ପାଉଲ କହନ୍ତି, ଏପରିକି ଏହିପରି କରି ମଧ୍ୟ, ଅର୍ଥାତ୍ ତାହାଙ୍କ ପ୍ରତି ଦୃଷ୍ଟିପାତ କରି ମଧ୍ୟ ଆମମାନେ ଦୁର୍ବଳ ମାଟିପାତ୍ର। ଲେଖା ଅଛି, ଏଥିନିମନ୍ତେ ଆମ୍ଭେମାନେ ଏହି ଧନ ମୃତ୍ତିକା ପାତ୍ରରେ ପାଇଅଛୁ। ଆମ୍ଭେମାନେ ସମସ୍ତେ ସେହି ମୃତ୍ତିକା ପାତ୍ର ସଦୃଶ। ଆମମାନଙ୍କର କୌଣସି ସେପରି ମୂଲ୍ୟ ନାହିଁ କି ଶକ୍ତି ନାହିଁ, ଓ ଆମ୍ଭେମାନେ ମଧ୍ୟ ଭାଙ୍ଗିଯାଇପାରୁ ବା ଦୁର୍ବଳ ହୋଇ ପତିତ ହୋଇପାରୁ। ତେବେ ଆମ୍ଭେମାନେ ଅଯୋଗ୍ୟ ହେଲେ ମଧ୍ୟ ସେହି ଧନ ପ୍ରାପ୍ତ ହୋଇଅଛୁ। ତେବେ ସେହି ଧନ କ'ଣ? ତାହା ହେଉଛି ସେହି ଗୌରବମୟ ସୁଷମାଚାର, ଓ ଆମେ ସେହି ସୁଷମାଚାରକୁ ବହନ କରୁ। ତେଣୁକରି ଆମ୍ଭମାନଙ୍କୁ ଖ୍ରୀଷ୍ଟଙ୍କଠାରେ ଶକ୍ତିଯୁକ୍ତ ହେବାକୁ ହେବ ଓ ଖ୍ରୀଷ୍ଟଙ୍କୁ ଆମ ହୃଦୟରେ ଗ୍ରହଣ କରିବାକୁ ହେବ। ତାହେଲେ ଆମ୍ଭମାନଙ୍କର ସାକ୍ଷ୍ୟ ଓ ସୁଷମାଚାର ପ୍ରଚାର ଶକ୍ତିଯୁକ୍ତ ହୋଇପାରିବ ଓ ଫଳପ୍ରଦ ହୋଇପାରିବ, କାରଣ ଆମ୍ଭେମାନେ ତାହାଙ୍କର ଦାସ ଓ ତାହାଙ୍କର ଶକ୍ତି ଆମ୍ଭମାନଙ୍କ ମଧ୍ୟ ଦେଇ ପ୍ରକାଶିତ ହୁଏ। ତେଣୁ ପ୍ରିୟ ବନ୍ଧୁ, ଏହି ମୃତ୍ତିକା ପାତ୍ରର ମର୍ମ ଆମକୁ ଗିଡିଓନ୍ଙ୍କ ସମୟ ମଧ୍ୟକୁ ଫେରାଇ ନିଏ, ଯାହାକି ବିଚାରକର୍ତ୍ତା ସାତ ପର୍ବରେ ଆମେ ଅଧ୍ୟୟନ କରି ଦେଖିଥିଲୁ ଯେ ଗିଡିଓନ୍ ସେମାନଙ୍କର ଦେଶକୁ ଅସଂଖ୍ୟ ମିଦିଆନୀୟମାନଙ୍କ ହସ୍ତରୁ ମୁକ୍ତ କରିବା ନିମନ୍ତେ ତାହାଙ୍କ ସହିତ କେବଳ 300 ଲୋକଙ୍କୁ ନେଇଥିଲେ, ଆଉ ପ୍ରତ୍ୟେକ ବ୍ୟକ୍ତିଙ୍କ ହସ୍ତରେ ଗୋଟିଏ ଲେଖାଏଁ ତୁରି, ଦିହୁଡ଼ି ଓ ଶୂନ୍ୟ କଳସ ଥିଲା। ଆଉ ପ୍ରତ୍ୟେକ ସେହି ଶୂନ୍ୟ କଳସ ମଧ୍ୟରେ ଦିହୁଡ଼ି ରଖିଲେ ଯେପରି ତାହା ଦୂରରୁ ଦେଖା ନଯାଏ। ତାପରେ ଯେତେବେଳେ ସେମାନେ ମିଦିଓନୀୟମାନଙ୍କ ମଧ୍ୟରେ ପ୍ରବେଶ କଲେ, ସେତେବେଳେ ସେମାନେ ସେହି ଶୂନ୍ୟ କଳସ କଚାଡ଼ି ଭାଙ୍ଗିଲେ, କିନ୍ତୁ ଯେପର୍ଯ୍ୟନ୍ତ ସେମାନେ ସେହି ଶୂନ୍ୟ କଳସକୁ ଭାଙ୍ଗି ନଥିଲେ ସେତେବେଳ ପର୍ଯ୍ୟନ୍ତ ଆଲୋକ ଦେଖାଯାଇ ନଥିଲା। ପ୍ରିୟ ବନ୍ଧୁ, ତାହା ହିଁ ହେଉଛି ଏକ ବିଷୟ ଯାହାକି ଆଜି ଆମେ ଆବଶ୍ୟକ କରୁ। ଆମକୁ ଏହି ମୃତ୍ତିକା ପାତ୍ରକୁ ଭାଙ୍ଗିବା ଆବଶ୍ୟକ। ପ୍ରେରିତ ପାଉଲ ଜାଣିଥିଲେ ଯୀଶୁଖ୍ରୀଷ୍ଟଙ୍କ ନିମନ୍ତେ କ୍ଲେଶ ଭୋଗ କରିବାର ଅର୍ଥ କ'ଣ। ସେହି ମୃତ୍ତିକା ପାତ୍ର ଭଗ୍ନ ହେବାକୁ ଥିଲା, କିନ୍ତୁ ଆଜି ସମସ୍ୟାଟି ହେଉଛି ଅନେକ ତାହା କରିବା ନିମନ୍ତେ ଇଚ୍ଛା କରନ୍ତି ନାହିଁ। ପ୍ରଭୁଙ୍କର ଜଣେ ଦାସ ଏହିପରି କହନ୍ତି, ଯେତେବେଳେ କେହି ଜଣେ ଜନ୍ମ ହୁଅନ୍ତି ସେଥିନିମନ୍ତେ ଜଣକୁ ସେହି ପ୍ରସବ ବେଦନା ସହ୍ୟ କରିବାକୁ ପଡ଼ିଥାଏ, କିନ୍ତୁ ଆଜି ଅନେକ ଲୋକ ପୁନର୍ଜନ୍ମ ପ୍ରାପ୍ତ ନ ହେବାର କାରଣ ହେଉଛି ଅନେକ ଆଜି ସେହି ପ୍ରସବ ବେଦନାକୁ ସହ୍ୟ କରିବାକୁ ଇଚ୍ଛା କରନ୍ତି ନାହିଁ। ଆଜି ଆମେ ସାକ୍ଷୀ ହେବା ବିଷୟ ନେଇ ଅନେକ କିଛି ଶୁଣୁ, କିନ୍ତୁ ଆମେ କି ପ୍ରକାର ମୂଲ୍ୟ ଦେବା ନିମନ୍ତେ ଇଚ୍ଛୁକ ଅଟୁ? ଆମେ କେବଳ ଜଣଙ୍କର ଦ୍ୱାରରେ ଆଘାତ କରି ତାହା ସହିତ ସାକ୍ଷାତ କରିଦେଲେ ଯଥେଷ୍ଟ ନୁହେଁ। ତେବେ ମୁଁ କହୁନାହିଁ ଯେ ଏହା ମୂଲ୍ୟହୀନ, ମାତ୍ର ମୋର କହିବାର କଥା ଆମର ମୃତ୍ତିକା ପାତ୍ର ନିଶ୍ଚିତ ଭାବେ ଭଗ୍ନ ହେବା ଉଚିତ, ଅର୍ଥାତ୍ ଆମେମାନେ ଖ୍ରୀଷ୍ଟଙ୍କ ନିମନ୍ତେ କଷ୍ଟ ସ୍ୱୀକାର କରିବା ଉଚିତ, ତ୍ୟାଗ ସ୍ୱୀକାର କରିବା ଉଚିତ, କ୍ଲେଶ ସହ୍ୟ କରିବା ଉଚିତ। ଆମେ ଆମର ଜୀବନରେ ତାହାଙ୍କର ପଥ ଓ ଆମର ପଥ ଉଭୟକୁ ଧାରଣ କରିପାରିବା ନାହିଁ। ଆମେ ତାହାଙ୍କର ଅନୁଗମନ କରୁଛୁ କି ନାହିଁ ତାହା ଆମକୁ ଜାଣି ରଖିବାକୁ ହେବ, ଓ ତାହାଙ୍କର ଅନୁଗମନ କରିବା ନିମନ୍ତେ ଆମେ ଆମର ମନରେ ଏକ ଦୃଢ଼ ନିଷ୍ପତ୍ତି ନେବାକୁ ହେବ। ତେବେ ଚାରିପର୍ବର 8 ଏହିପରି ଲେଖା ଅଛି, ଆମ୍ଭେମାନେ ସର୍ବପ୍ରକାରେ କ୍ଲେଶ ଭୋଗ କରୁଅଛୁ ତଥାପି ଅବରୁଦ୍ଧ ନୁହୁଁ, ହତବୁଦ୍ଧି ହେଉଅଛୁ ତଥାପି ନିରାଶ ନୁହୁଁ। ଦେଖନ୍ତୁ, ପାଉଲ ଏଠାରେ ଏକ ତୁଳନାତ୍ମକ ସ୍ତରରେ ତାହାଙ୍କ ଜୀବନର ଅନୁଭୂତିକୁ ପ୍ରକାଶ କରନ୍ତି, ଯାହାକି ତାହାଙ୍କର ପ୍ରଚାର କାର୍ଯ୍ୟରେ ଯଦିଓ ବାଧା ସୃଷ୍ଟି କରିଥିଲା, ମାତ୍ର ସୁଷମାଚାର ପ୍ରଚାରକୁ ବନ୍ଦ କରିପାରିନଥିଲା। ସେ ସବୁ ପ୍ରକାର ପରିସ୍ଥିତିରେ ମଧ୍ୟ ସୁଷମାଚାର ପ୍ରଚାର ଚାଲୁ ରଖିଥିଲେ, ଏପରିକି କାରାଗାରରେ ରହି ମଧ୍ୟ ସୁଷମାଚାର ପ୍ରଚାର କରିବାରେ କ୍ଷାନ୍ତ ହୋଇନଥିଲେ। ସେ ସମସ୍ତ ପ୍ରକାର ତାଡ଼ନା ଓ କ୍ଲେଶ ମଧ୍ୟ ଦେଇ ଖ୍ରୀଷ୍ଟଙ୍କର ଉପସ୍ଥିତି ଓ ସାହାଯ୍ୟକୁ ଓ ତାଙ୍କର ସୁରକ୍ଷାକୁ ଉପଲବ୍ଧି କରୁଥିଲେ। ସେ ଦୁର୍ବଳତାରେ ମଧ୍ୟ ନିଜକୁ ବଳବାନ ମନେ କରୁଥିଲେ, କାରଣ ଖ୍ରୀଷ୍ଟ ତାହାଙ୍କର ସହବର୍ତ୍ତୀ ଥିଲେ ଓ ତାହାଙ୍କୁ ଶକ୍ତି ପ୍ରଦାନ କରୁଥିଲେ। ପାଉଲଙ୍କର ଅନେକ ଶତ୍ରୁ ଥିଲେ, ମାତ୍ର ଖ୍ରୀଷ୍ଟ ତାହାଙ୍କର ସହବର୍ତ୍ତୀ ହୋଇ ତାହାଙ୍କୁ ତାହାଙ୍କର ଶତ୍ରୁମାନଙ୍କ ଉପରେ ଜୟ ପ୍ରଦାନ କରାଉଥିଲେ। ସେ ଖ୍ରୀଷ୍ଟଙ୍କ ନିମନ୍ତେ ସମସ୍ତ ସହ୍ୟ କରୁଥିଲେ ଓ ଖ୍ରୀଷ୍ଟଙ୍କର ସେହି କୃଷ୍ୟ ମୃତ୍ୟୁକୁ ନିଜର ଶରୀରରେ ଅନୁଭବ କରୁଥିଲେ, ଯେପରି ଯୀଶୁଙ୍କର ଜୀବନ ସେମାନଙ୍କ ଶରୀରରେ ପ୍ରକାଶିତ ହୁଏ, ଯେପରି ସେମାନଙ୍କର ଜୀବନ ମଧ୍ୟ ଦେଇ ଅନେକ ଖ୍ରୀଷ୍ଟଙ୍କର ପରିଚୟ ପାଆନ୍ତି। ଖ୍ରୀଷ୍ଟ ବିଶ୍ୱାସୀ କ୍ଲେଶ ଭୋଗ କରିବା ନିମନ୍ତେ ଭୟ କରିବା ଉଚିତ ନୁହେଁ, ଭାଙ୍ଗି ପଡ଼ିବା ଉଚିତ ନୁହେଁ, କିମ୍ବା ପଛଘୁଞ୍ଚା ଦେବା ଉଚିତ ନୁହେଁ, କାରଣ ପ୍ରଭୁ ଯୀଶୁ କହନ୍ତି, ଜଗତରେ ତୁମାନଙ୍କ ନିମନ୍ତେ କ୍ଲେଶ ଅଛି, ମାତ୍ର ସାହସ ଧର, ମୁଁ ଜଗତକୁ ଜୟ କରିଅଛି। ଜଗତ ଆମମାନଙ୍କୁ ଘୃଣା କରିବ ଯଦି ଆମମାନେ ତାହାଙ୍କର ଅନୁଗମନ କରୁ, ମାତ୍ର ସେ ଆମମାନଙ୍କୁ ଜୟ ପ୍ରଦାନ କରାଇବେ। ତେଣୁ ଆମମାନେ ଦୁର୍ବଳ ହେଲେ ମଧ୍ୟ ଖ୍ରୀଷ୍ଟଙ୍କଠାରେ ସବଳ ହୋଇପାରିବା। ଖ୍ରୀଷ୍ଟଙ୍କଠାରେ ସଂଯୁକ୍ତ ଜୀବନ ଏକ ଫଳପୂର୍ଣ୍ଣ ଜୀବନ, ଆଉ ପାଉଲ ତାହା ନିଜେ ଅନୁଭବ କରିଥିଲେ। ଈଶ୍ୱର ତାଙ୍କୁ ସମସ୍ତ ଘାତ ପ୍ରତିଘାତ ମଧ୍ୟ ଦେଇ ବିଜୟର ସହିତ କଢ଼ାଇ ଆଣିଥିଲେ। ଈଶ୍ୱରଙ୍କ ଆତ୍ମା ତାହାଙ୍କୁ କଢ଼ାଇ ନେଉଥିଲେ। ଜୀବନର ପ୍ରତ୍ୟେକ ପରିସ୍ଥିତିରେ ସେ ତାହାଙ୍କୁ ଧୈର୍ଯ୍ୟ, ସାନ୍ତ୍ୱନା, ସାହସ ଓ ଶକ୍ତି ଦେଉଥିଲେ। ପ୍ରିୟ ବନ୍ଧୁ, ଆଜି ଯଦି ଆମେ ପ୍ରଭୁଙ୍କ ନିମନ୍ତେ ସାକ୍ଷମର ଜୀବନଯାପନ କରିବା ପାଇଁ ଚାହୁଁ, ତାହେଲେ ଆମମାନଙ୍କୁ ସେହି ପ୍ରଭୁ ଯୀଶୁଙ୍କଠାରେ ବିଶ୍ୱାସ କରି ଆଉ ସେହି ପବିତ୍ର ଆତ୍ମାଙ୍କ ଶକ୍ତିରେ ପରିପୂର୍ଣ୍ଣ ହୋଇ ଆମମାନଙ୍କୁ ତାହାଙ୍କର ସେବା କାର୍ଯ୍ୟ କରିବାକୁ ହେବ। ଏହି ଜଗତରେ ଲୋକେ ଆମମାନଙ୍କୁ ଘୃଣା କରିପାରନ୍ତି, ଆମମାନଙ୍କ ପ୍ରତି କ୍ଷତି ଘଟାଇ ପାରନ୍ତି, ଆମମାନଙ୍କୁ ବିନାଶ କରିବା ପାଇଁ ଚେଷ୍ଟା ମଧ୍ୟ କରିପାରନ୍ତି, କିନ୍ତୁ ସେଥିନିମନ୍ତେ ଆମମାନେ ପଛଘୁଞ୍ଚା ଦେବା ଉଚିତ ନୁହେଁ, ଆମମାନେ ଭୟ କରିବା ଉଚିତ ନୁହେଁ। କାରଣ ପ୍ରଭୁ ମଧ୍ୟ କହନ୍ତି, ଯେଉଁମାନେ ଶରୀରକୁ ବିନାଶ କରନ୍ତି ସେମାନଙ୍କୁ ଭୟ କର ନାହିଁ, ମାତ୍ର ଯେ ଶରୀର ଓ ଆତ୍ମାକୁ ଉଭୟକୁ ନରକରେ ନିକ୍ଷିପ୍ତ କରିବା ନିମନ୍ତେ ଶକ୍ତି ଅଛି ତାହାଙ୍କୁ ଭୟ କର। ଆଜି ଏହି ଜଗତର ଲୋକମାନେ ଆମମାନଙ୍କର ଶରୀର ପ୍ରତି କ୍ଷତି ଘଟାଇପାରନ୍ତି, କିନ୍ତୁ ସେମାନେ ଆମମାନଙ୍କର ଆତ୍ମାକୁ ବିନାଶ କରିପାରିବେ ନାହିଁ, ଯେହେତୁ ଆମମାନଙ୍କର ଆତ୍ମା ପ୍ରଭୁଙ୍କର ହସ୍ତରେ, ଆଉ ପ୍ରଭୁ ଆମମାନଙ୍କୁ ସୁରକ୍ଷା ଦେବେ, ସେ ଆମମାନଙ୍କୁ ଅନନ୍ତ ଜୀବନ ଅଧିକାରୀ କରାଇବେ। ଏହାପରେ ଚାରିପର୍ବର 9 ଓ 10 ପଦରେ ଏହିପରି ଲେଖା ଅଛି, ତାଡ଼ନା ପ୍ରାପ୍ତ ହେଉଅଛୁ ତଥାପି ପରିତ୍ୟକ୍ତ ନୁହୁଁ, ଅଧପତିତ ହେଉଅଛୁ ତଥାପି ବିନଷ୍ଟ ନୁହୁଁ। ଆମ୍ଭେମାନେ ସର୍ବଦା ଯୀଶୁଙ୍କ ମୃତ୍ୟୁଭୋଗ ଶରୀରର ଅନୁଭବ କରୁଅଛୁ, ଯେପରି ଯୀଶୁଙ୍କ ଜୀବନ ମଧ୍ୟ ଆମମାନଙ୍କ ଶରୀରରେ ପ୍ରକାଶିତ ହୁଏ। ପାଉଲ ତାଙ୍କର ଶତ୍ରୁମାନଙ୍କ ଦ୍ୱାରା ତାଡ଼ିତ ହୋଇଥିଲେ, ମାତ୍ର ସେ ଶତ୍ରୁମାନଙ୍କ ଦ୍ୱାରା ପରାଜିତ ହୋଇନଥିଲେ। ଯେତେବେଳେ ସେ କାରାଗାର ମଧ୍ୟରେ ଥିଲେ, ସେତେବେଳେ ସେ ଫିଲିପିୟମାନଙ୍କ ନିକଟକୁ ଏହିପରି ଲେଖିଥିଲେ, ହେ ଭାଇମାନେ, ମୋ ପ୍ରତି ଯାହା ଯାହା ଘଟିଅଛି ସେହିସବୁ ଯେ ବରଂ ସୁଷମାଚାର କାର୍ଯ୍ୟର ବୃଦ୍ଧି ନିମନ୍ତେ ହୋଇଅଛି, ଏହା ତୁମମାନଙ୍କୁ ଜଣାଇବାକୁ ମୁଁ ଇଚ୍ଛା କରେ। ଯେଣୁ ମୋହର ବନ୍ଧନ ଯେ ଖ୍ରୀଷ୍ଟଙ୍କ ନିମନ୍ତେ, ଏହା ରାଜପ୍ରାସାଦର ସମୁଦାୟ ସୈନ୍ୟଦଳ ଓ ଅନ୍ୟାନ୍ୟ ସମସ୍ତଙ୍କ ନିକଟରେ ପ୍ରକାଶିତ ହେଲା, ଯାହାକି ଫିଲିପିୟ 1 ପର୍ବର 12 ଓ 13 ପଦରେ ଲେଖା ଅଛି। ଏପରିକି ସେ ଯେତେବେଳେ କାରାଗାର ମଧ୍ୟରେ ଥିଲେ, ସେତେବେଳେ ସେ ସଦାସର୍ବଦା କହୁଥିଲେ ଯେ ପ୍ରଭୁ ତାହାଙ୍କ ସହିତ ଅଛନ୍ତି। ଲେଖା ଅଛି, ଅଧପତିତ ହେଉଅଛୁ ତଥାପି ବିନଷ୍ଟ ନୁହୁଁ। ଏହା ଅତି ଚମତ୍କାର ବିଷୟ। ସେ ଆଘାତପ୍ରାପ୍ତ ହୋଇଥିଲେ, ଏପରିକି ସେ ମୃତ୍ୟୁ ସରିକି ଆଘାତପ୍ରାପ୍ତ ହୋଇଥିଲେ, ଓ ଶତ୍ରୁମାନେ ତାହାଙ୍କୁ ମାରି ତଳେ ପକାଇ ଦେଇଥିଲେ, କିନ୍ତୁ ସେମାନେ ତାହାଙ୍କୁ ଜୀବନରେ ମାରିପାରିନଥିଲେ। ପ୍ରକୃତରେ ଯଦି ଆମେ ପାଉଲଙ୍କ ଜୀବନକୁ ଦେଖିବା, ତାହେଲେ ଆମେ ତାହାଙ୍କୁ ଜଣେ ଦୁର୍ବଳ ବ୍ୟକ୍ତି ବୋଲି ଭାବିବା, ମାତ୍ର ପ୍ରଭୁ ତାହାଙ୍କୁ ଅତି ଶକ୍ତିର ସହିତ ବ୍ୟବହାର କରିଥିଲେ ଓ ସେ ତାହାଙ୍କୁ ଶତ୍ରୁର ହସ୍ତରୁ ବାରମ୍ବାର ରକ୍ଷା କରିଥିଲେ, କାରଣ ଈଶ୍ୱର ତାହାଙ୍କର ଦାସମାନଙ୍କୁ କେବେ ହେଲେ ପରିତ୍ୟାଗ କରନ୍ତି ନାହିଁ। ଆପଣ ଓ ମୁଁ ଆମେ ଏପରି ଏକ ସମୟରେ ବାସ କରୁଅଛୁ ଯେଉଁ ସମୟରେ ଲୋକେ ଭଲ ପରାମର୍ଶ ଗ୍ରହଣ କରିବାକୁ ପ୍ରସ୍ତୁତ ନୁହନ୍ତି। ଆପଣ ସେମାନଙ୍କୁ ଉତ୍ତମ ପରାମର୍ଶ ଦେଲେ ସେମାନେ ଆପଣଙ୍କର ଶତ୍ରୁ ହୋଇଉଠନ୍ତି। ଯୀଶୁ କହିଲେ, ଆମେ ଯଦି ତାହାଙ୍କୁ ପ୍ରେମ କରୁ ଓ ତାହାଙ୍କର ଅନୁଗମନ କରୁ, ତାହେଲେ ଜଗତ ଆମକୁ ଘୃଣା କରିବ। କିନ୍ତୁ ସେ ନିଜେ କହନ୍ତି, ସାହସ ଧର, ମୁଁ ଜଗତକୁ ଜୟ କରିଅଛି। ପ୍ରିୟ ବନ୍ଧୁ, ଆଜି ଯଦି ଆମେ ଏହି ଜଗତ ଉପରେ ଏକ ବିଜୟୀ ଜୀବନ ଯାପନ କରିବା ପାଇଁ ଚାହୁଁ, ତାହେଲେ ଆମମାନଙ୍କୁ ପ୍ରଭୁ ଯୀଶୁଙ୍କର ଶରଣାପନ୍ନ ହେବାକୁ ହେବ। ପ୍ରଭୁ ଯୀଶୁଙ୍କୁ ଆମମାନଙ୍କ ହୃଦୟ ମଧ୍ୟରେ ଗ୍ରହଣ କରିବାକୁ ହେବ। ତାହାଙ୍କର ଆଦେଶ ଅନୁଯାୟୀ ଆମମାନଙ୍କୁ କାର୍ଯ୍ୟ କରିବାକୁ ହେବ, ଜୀବନଯାପନ କରିବାକୁ ହେବ। ତାହେଲେ ଆମମାନେ ଏହି ଜଗତ ଉପରେ ଏକ ବିଜୟୀ ଜୀବନଯାପନ କରିବା ନିମନ୍ତେ ସମର୍ଥ ହୋଇପାରିବା। ଚାରିପର୍ବର ଦଶପଦରେ ଲେଖା ଅଛି, ଆମେମାନେ ସର୍ବଦା ଯୀଶୁଙ୍କ ମୃତ୍ୟୁଭୋଗ ଶରୀରରେ ଅନୁଭବ କରୁଅଛୁ, ଯେପରି ଯୀଶୁଙ୍କ ଜୀବନ ମଧ୍ୟ ଆମମାନଙ୍କ ଶରୀରରେ ପ୍ରକାଶିତ ହୁଏ। ଆପଣଙ୍କର ମନେଥିବ, ପ୍ରଥମ କରନ୍ଥୀୟ ପନ୍ଦର ପର୍ବର ଏକତିରିଶ ପଦରେ ପ୍ରେରିତ ପାଉଲ କହନ୍ତି ଯେ ସେ ପ୍ରତ୍ୟେକ ଦିନ ମୃତ୍ୟୁଭୋଗ କଲେ। ରୋମିଓ ଆଠ ପର୍ବର ଛତିଶ ପଦରେ ସେ ଲେଖନ୍ତି, ଯେପରି ଲେଖା ଅଛି, ତୁମ ନିମନ୍ତେ ଆମ୍ଭେମାନେ ସମସ୍ତ ଦିନ ନିହତ ହେଉଅଛୁ, ଆମ୍ଭେମାନେ ବଧଯୋଗ୍ୟ ମେଷ ପରି ଗଣିତ ହୋଇଅଛୁ। ପ୍ରଥମ କରନ୍ଥୀୟ ଚାରି ପର୍ବର ନଅ ପଦରେ ସେ କହନ୍ତି, କାରଣ ମୋହର ମନେ ହୁଏ ପ୍ରେରିତ ଯେ ଆମ୍ଭେମାନେ ଆମ୍ଭମାନଙ୍କୁ ଈଶ୍ୱର ମୃତ୍ୟୁ ମୁଖରେ ସମର୍ପିତ ସର୍ବଶେଷର ଲୋକମାନଙ୍କ ସଦୃଶ ପ୍ରଦର୍ଶନ କରିଅଛନ୍ତି, ଯେଣୁ ଆମ୍ଭେମାନେ ଜଗତ, ଦୂତ ଓ ମନୁଷ୍ୟମାନଙ୍କ ନିକଟରେ କୌତୁକର ବିଷୟ ହୋଇଅଛୁ। ତେଣୁକରି ଖ୍ରୀଷ୍ଟ ବିଶ୍ୱାସୀ କ୍ଲେଶ ସହ୍ୟ କରିବା ନିମନ୍ତେ ଭୟ କରିବା ଉଚିତ ନୁହେଁ, ଆଉ ଖ୍ରୀଷ୍ଟ ବିଶ୍ୱାସୀ ନିମନ୍ତେ କ୍ଲେଶ ଭୋଗ କରିବାଟା ଲଜ୍ଜାକର ବିଷୟ ନୁହେଁ, ବରଂ ଗୌରବର ବିଷୟ। ସମସ୍ତେ ଖ୍ରୀଷ୍ଟଙ୍କ ନିମନ୍ତେ ତାଡ଼ନା ସହ୍ୟ କରିପାରନ୍ତି ନାହିଁ, ବା ସମସ୍ତଙ୍କ ନିମନ୍ତେ ତାଡ଼ନା ଆସେ ନାହିଁ, କିନ୍ତୁ ଯେଉଁମାନେ ଖ୍ରୀଷ୍ଟ ଯୀଶୁଙ୍କର ମନୋରମତ, ଯେଉଁମାନେ ପ୍ରଭୁଙ୍କ ନିମନ୍ତେ ଉତ୍ସର୍ଗୀକୃତ, ସେମାନଙ୍କ ଜୀବନ ପାଇଁ କେବଳ ତାଡ଼ନା ବା କ୍ଲେଶ ଘଟିପାରେ। ତେଣୁ ଆପଣ ଯଦି ଆଜି ପ୍ରଭୁଙ୍କ ନିମନ୍ତେ କୌଣସି ପ୍ରକାର ତାଡ଼ନା ବା କ୍ଲେଶର ସମ୍ମୁଖୀନ ହେଉଛନ୍ତି, ତାହେଲେ ଆନନ୍ଦ କରନ୍ତୁ ଯେ ଆପଣ ଅତ୍ୟନ୍ତ ପ୍ରଭୁଙ୍କ ଦ୍ୱାରା ଗୃହୀତ, ପ୍ରଭୁଙ୍କର ମନୋରମତ ବ୍ୟକ୍ତି, ମନୋନୀତ ବ୍ୟକ୍ତି। ଏଗାରରୁ ଚଉଦ ପଦ ମଧ୍ୟରେ ଲେଖା ଅଛି, କାରଣ ଯୀଶୁଙ୍କ ଜୀବନ ଯେପରି ଆମମାନଙ୍କ ମର୍ତ୍ୟ ଶରୀରରେ ପ୍ରକାଶିତ ହୁଏ, ଏଥିପାଇଁ ଆମମାନେ ଜୀବିତ ହେଲେ ହିଁ ସର୍ବଦା ଯୀଶୁଙ୍କ ସକାଶେ ମୃତ୍ୟୁମୁଖରେ ସମର୍ପିତ ହେଉଅଛୁ। ଏହି ପ୍ରକାରେ ଆମମାନଙ୍କଠାରେ ମୃତ୍ୟୁ, କିନ୍ତୁ ତୁମମାନଙ୍କଠାରେ ଜୀବନ କାର୍ଯ୍ୟ ସାଧନ କରୁଅଛି। ମୁଁ ବିଶ୍ୱାସ କଲି, ଏଣୁ କଥା କହିଲି। ଏହି ଲିଖିତ ବାକ୍ୟ ଅନୁସାରେ ସେହି ବିଶ୍ୱାସଜନକ ଆତ୍ମା ପାଇଥିବାରୁ ଆମମାନେ ମଧ୍ୟ ବିଶ୍ୱାସ କରୁ, ଏଣୁ ମଧ୍ୟ କଥା କହୁ, କାରଣ ଆମ୍ଭେମାନେ ଜାଣୁ ପ୍ରଭୁ ଯୀଶୁଙ୍କୁ ଯେ ଉଠାଇଲେ, ସେ ଆମମାନଙ୍କୁ ମଧ୍ୟ ଯୀଶୁଙ୍କ ସହିତ ଉଠାଇବେ ଓ ତାହାଙ୍କ ଛାମୁରେ ତୁମମାନଙ୍କ ସହିତ ଉପସ୍ଥିତ କରିବେ। ପାଉଲ କହନ୍ତି, ଯେତେବେଳେ ଆମେ ନିଜକୁ ଦୁର୍ବଳ ଅନୁଭବ କରୁ ସେତେବେଳେ ଆମମାନେ ବଳବାନ, କାରଣ ଆମମାନେ ଜଗତ ଦୃଷ୍ଟିରେ ଦୁର୍ବଳ, ମାତ୍ର ଖ୍ରୀଷ୍ଟଙ୍କଠାରେ ବଳବାନ, ଯେହେତୁ ଆମମାନଙ୍କର ଯୀଶୁଖ୍ରୀଷ୍ଟ ମୃତ୍ୟୁଞ୍ଜୟୀ ଓ ତାହାଙ୍କର ଜୀବନ ଆମମାନଙ୍କଠାରେ ଅଛି। ଆମମାନେ ଖ୍ରୀଷ୍ଟଙ୍କ ନିମନ୍ତେ ମୃତ୍ୟୁର ସମ୍ମୁଖୀନ ହେଉଅଛୁ, ଯେପରି ଖ୍ରୀଷ୍ଟଙ୍କ ଜୀବନ ଆମମାନଙ୍କ ଜୀବନ ଦ୍ୱାରା ପ୍ରକାଶିତ ହେବା ଦ୍ୱାରା ସେହି ଜୀବନ ମାଧ୍ୟମରେ ତୁମ୍ଭେମାନେ ମଧ୍ୟ ଜୀବନର ଅଧିକାରୀ ହୁଅ। ଏଠାରେ ଏକ ଚମତ୍କାର ବିଷୟ ଲକ୍ଷ୍ୟ କରିବେ ଯେ ପାଉଲ ମୃତ୍ୟୁକୁ ଜୀବନର ଅନ୍ତରୂପୀ ବିଚାର କରନ୍ତି ନାହିଁ, କାରଣ ସେ ଜାଣନ୍ତି ଯେ ସେ ମୃତ୍ୟୁକୁ ଅତିକ୍ରମ କରି ଜୀବନରେ ପ୍ରବେଶ କରିବେ। ମୃତ୍ୟୁ ତାହାଙ୍କ ନିମନ୍ତେ କେବଳ ଏକ ଅନୁଭୂତି ସଦୃଶ, ସେଠାରେ କହନ୍ତି ଯେ ସେ ଜୀବନ୍ତ ଖ୍ରୀଷ୍ଟଙ୍କ ସହିତ ସଂଯୁକ୍ତ ହୋଇଅଛନ୍ତି। ସେ ଏହି ଜଗତ ପ୍ରତି ମୃତ କାରଣ ସେ ଜୀବନ୍ତ ଖ୍ରୀଷ୍ଟଙ୍କ ସହିତ ସଂଯୁକ୍ତ ହୋଇଅଛନ୍ତି। ସେ କହନ୍ତି ପ୍ରଭୁ ଯୀଶୁଙ୍କୁ ଯେ ଉଠାଇଲେ ସେ ଆମମାନଙ୍କୁ ମଧ୍ୟ ଯୀଶୁଙ୍କ ସହିତ ଉଠାଇବେ। ଏହାପରେ 15 ଓ 16 ପଦରେ ଲେଖା ଅଛି, ଯେଣୁ ସମସ୍ତ ବିଷୟ ତୁମମାନଙ୍କ ସକାଶେ ହେଉଅଛି, ଯେପରି ଅନେକ ଲୋକଙ୍କଠାରେ ଅନୁଗ୍ରହ ଅତ୍ୟଧିକ ବୃଦ୍ଧି ପାଇ ଈଶ୍ୱରଙ୍କ ଗୌରବାର୍ଥେ ବହୁଳ ଧନ୍ୟବାଦର କାରଣ ହୁଏ। ଯେଣୁ ଆମ୍ଭେମାନେ କ୍ଲାନ୍ତ ହେଉନାହୁଁ, କିନ୍ତୁ ଆମମାନଙ୍କର ବାହିକ ପୁରୁଷ କ୍ଷୟ ପାଇଲେ ସୁଦ୍ଧା ଆମମାନଙ୍କ ଆନ୍ତରିକ ପୁରୁଷ ଦିନକୁ ଦିନ ନୂତନୀକୃତ ହେଉଅଛି। ଏହା ଏକ ଚମତ୍କାର ପଦ। ଆମମାନେ ଶାରୀରିକ ଭାବେ ଦିନେ ନା ଦିନେ ମରିବା, ଓ ଆମମାନେ ଯେତେ ଅଧିକ ବାର୍ଦ୍ଧକ୍ୟ ଅବସ୍ଥା ଆଡ଼କୁ ଗତି କରିବା, ଆମମାନଙ୍କ ଶାରୀରିକ ପୁରୁଷ ସେତିକି ବେଳକୁ ବେଳ କ୍ଷୟ ପାଇବାରେ ଲାଗିବ। ମାତ୍ର ଯଦି ଆମମାନେ ଖ୍ରୀଷ୍ଟଙ୍କଠାରୁ ଅଛୁ, ତାହେଲେ ଆମେ ଖ୍ରୀଷ୍ଟଙ୍କ ଅନୁଗ୍ରହ ଓ ଜ୍ଞାନରେ ବେଳକୁ ବେଳ ବୃଦ୍ଧି ପାଇବା ଓ ମୃତ୍ୟୁକୁ ଅତିକ୍ରମ କରି ଜୀବନରେ ପ୍ରବେଶ କରିବା। ଯେହେତୁ ଖ୍ରୀଷ୍ଟ ଆମମାନଙ୍କର ଜୀବିତ, ଆମମାନଙ୍କର ଆତ୍ମିକ ପୁରୁଷ ବେଳକୁ ବେଳ ନୂତନୀକୃତ ହେବ, ଆମମାନେ ଆତ୍ମିକ ଜୀବନରେ ବୃଦ୍ଧିପ୍ରାପ୍ତ ହେବା ଓ ସୁରକ୍ଷିତ ହେବା। ଏହାପରେ 17-18 ପଦରେ ଲେଖା ଅଛି, କାରଣ ଏହି କ୍ଷଣକାଳସ୍ଥାୟୀ ଲଘୁ କ୍ଲେଶ ଅତ୍ୟଧିକ ବାହୁଲ୍ୟ ରୂପେ ଆମମାନଙ୍କ ନିମନ୍ତେ ଅନନ୍ତକାଳସ୍ଥାୟୀ ମହାଗୌରବ ସାଧନ କରୁଅଛି। ତେଣୁ ଆମ୍ଭେମାନେ ଦୃଶ୍ୟ ବିଷୟ ପ୍ରତି ଲକ୍ଷ୍ୟ ନ କରି ଅଦୃଶ୍ୟ ବିଷୟ ପ୍ରତି ଲକ୍ଷ୍ୟ କରୁଅଛୁ, କାରଣ ଦୃଶ୍ୟ ବିଷୟ କ୍ଷଣକାଳସ୍ଥାୟୀ, କିନ୍ତୁ ଅଦୃଶ୍ୟ ବିଷୟ ଅନନ୍ତକାଳସ୍ଥାୟୀ। ପ୍ରିୟ ବନ୍ଧୁ, ଆମ୍ଭେମାନେ ଏହି ଜଗତର କ୍ଷଣକାଳସ୍ଥାୟୀ ବିଷୟ ପ୍ରତି ଦୃଷ୍ଟି ଦେବା ଉଚିତ ନୁହେଁ, ଯାହାକି ଦୃଶ୍ୟ। ମାତ୍ର ଆମ୍ଭେମାନେ ସେହି ଅଦୃଶ୍ୟ ବିଷୟ ପ୍ରତି ଅର୍ଥାତ୍ ଅନନ୍ତକାଳସ୍ଥାୟୀ ବିଷୟ ପ୍ରତି ଦୃଷ୍ଟି ରଖିବା ଉଚିତ। କିନ୍ତୁ ଏଥିନିମନ୍ତେ ଦୃଢ଼ ବିଶ୍ୱାସ, ଧୈର୍ଯ୍ୟ, ପ୍ରଭୁଙ୍କଠାରେ ନିର୍ଭରଶୀଳତାର ଜୀବନ ଆବଶ୍ୟକ। ପ୍ରିୟ ବନ୍ଧୁ, ଆଜି ଆମେ କେଉଁ ବିଷୟ ପ୍ରତି ଆସକ୍ତ, ଦୃଶ୍ୟ ନା ଅଦୃଶ୍ୟ? ଆଜି ଆମମାନଙ୍କୁ ଏହି ଦୁଇଟି ମଧ୍ୟରୁ ଗୋଟିକୁ ପସନ୍ଦ କରିବାକୁ ହେବ। ମାତ୍ର ଆମେ ମନେ ରଖିବାକୁ ହେବ ଯେ ଦୃଶ୍ୟ ବିଷୟ କ୍ଷଣକାଳସ୍ଥାୟୀ, ଅର୍ଥାତ୍ ଏହି ଜଗତରେ ହିଁ ଲୁପ୍ତ ହୋଇଯିବ, ମାତ୍ର ଅଦୃଶ୍ୟ ବିଷୟ ଅନନ୍ତକାଳସ୍ଥାୟୀ, ଯାହା ଅନନ୍ତକାଳ ପର୍ଯ୍ୟନ୍ତ ସ୍ଥିର ହୋଇ ରହିବ। ତେଣୁ ଆଜି ହିଁ ମନୋନୟନ କରୁ। ପ୍ରଭୁ ପ୍ରତ୍ୟେକଙ୍କୁ ଆଶୀର୍ବାଦ କରନ୍ତୁ।
ପ୍ରିୟ ଶ୍ରୋତା, ଆପଣ ଈଶ୍ୱରଙ୍କ ବାକ୍ୟ ଶୁଣିବା ନିମନ୍ତେ ସମୟ ଦେଇଥିବାରୁ ଆମେ ଧନ୍ୟବାଦୀ। ଆପଣ ଯଦି ପ୍ରଭୁ ଯୀଶୁଙ୍କର ବାକ୍ୟ ବିଷୟରେ ଓ ତାହାଙ୍କର ପ୍ରେମ ବିଷୟରେ ଅଧିକ ଜାଣିବାକୁ ଚାହାନ୍ତି, ଯାହାକି ଆପଣଙ୍କୁ ପାପରୁ ଉଦ୍ଧାର ପାଇବା ନିମନ୍ତେ ପଥ ଦେଖାଇବ, ତାହେଲେ ଆମ ସହିତ ପତ୍ର ମାଧ୍ୟମରେ ଅଥବା ଟେଲିଫୋନ୍ ଯୋଗେ ଯୋଗାଯୋଗ କରନ୍ତୁ। ଆମର ଠିକଣା ପଥ ପ୍ରଦର୍ଶିକା, ଟ୍ରାନ୍ସ ୱାର୍ଲଡ ରେଡିଓ ଇଣ୍ଡିଆ, ପୋଷ୍ଟ ବକ୍ସ ନମ୍ବର 33, ଭୁବନେଶ୍ୱର 751001।
ମୋବାଇଲ ନମ୍ବର 9777221415।
ଠିକଣାଟି ଆଉ ଥରେ ଶୁଣନ୍ତୁ, ପଥ ପ୍ରଦର୍ଶିକା, ଟ୍ରାନ୍ସ ୱାର୍ଲଡ ରେଡିଓ ଇଣ୍ଡିଆ, ପୋଷ୍ଟ ବକ୍ସ ନମ୍ବର 33, ଭୁବନେଶ୍ୱର 751001।
ମୋବାଇଲ ନମ୍ବର 9777221415।
ଆମର ଇମେଲ ଆଡ୍ରେସଟି ଲେଖି ରଖନ୍ତୁ, odia.ttb@radio882.com। ତେବେ ଆଜି ପାଇଁ ଏଠାରେ ରଖୁଛୁ। ପ୍ରଭୁ ଯୀଶୁ ଆପଣଙ୍କୁ ଆଶୀର୍ବାଦ କରନ୍ତୁ। ନମସ୍କାର।
ଦିଅ।